ପ୍ରଥମ ବଂଶାବଳୀ ଚଉଦ ପର୍ବ ଏଥିଉତ୍ତାରେ ସରରାଜା ହୁରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା। ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା। ପୁଣି ଦାଉଦ ଜେରୁସାଲେମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ, ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ। ଜେରୁସାଲେମରେ ତାଙ୍କର ଯେଉଁ ଯେଉଁ ସନ୍ତାନ ଜନ୍ମିଲେ ସେମାନଙ୍କର ନାମ ସମୟ, ସୋବବ, ନାଥନ, ସଲୋମନ, ଇଭର, ଇଲିସୁୟ, ଇଲପେଲଟ, ନୋଗହ, ନେଫଗ, ଜାଫିୟ, ଇଲିସାମା, ବିଲିଆଦା ଓ ଇଲିଫେଲଟ। ଏଥିଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲିଷ୍ଟମାନେ ଶୁଣନ୍ତେ। ସମସ୍ତ ପଲିଷ୍ଟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ, ତହୁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ। ଏହି ସମୟରେ ପଲିଷ୍ଟମାନେ ରଫାଇମ ତଳଭୂମିରେ ଚଢ଼ାଉ କରିଥିଲେ। ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, ମୁଁ କ'ଣ ପଲିଷ୍ଟମାନଙ୍କ ବିରୁଦ୍ଧରେ ଉଠିଯିବି? ତୁମ୍ଭେ କ'ଣ ସେମାନଙ୍କୁ ମୋ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠିଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ତହୁ ସେମାନେ ବାଲ୍ ପରାସିମ୍‌କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ। ତହିଁରେ ଦାଉଦ କହିଲେ, ପରମେଶ୍ୱର ମୋ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗତୁଲ୍ୟ ଭଗ୍ନ କରିଅଛନ୍ତି। ଏହେତୁ ସେମାନେ ସେହି ସ୍ଥାନର ନାମ ବାଲ୍ ପରାସିମ୍ ରଖିଲେ, ଆଉ ସେଠାରେ ସେମାନେ ଆପଣମାନଙ୍କ ଦେବତାମାନଙ୍କୁ ଛାଡ଼ିଯାଇଥିଲେ। ପୁଣି ଦାଉଦ ଆଜ୍ଞା କରନ୍ତେ, ସେହି ସବୁ ଅଗ୍ନିରେ ଦଗ୍ଧ କରାଗଲା। ଏଥିଉତ୍ତାରେ ପଲିଷ୍ଟିୟମାନେ ପୁନର୍ବାର ତଳଭୂମିରେ ଚଢ଼ାଉ କଲେ। ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ। ପରମେଶ୍ୱର ତାଙ୍କୁ କହିଲେ, ତୁମ୍ଭେ ସେମାନଙ୍କ ପଶ୍ଚାତ୍ ଯାଅ ନାହିଁ, ସେମାନଙ୍କ ନିକଟରୁ ଫେରିଯାଇ ତୁତବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। ପୁଣି ତୁମ୍ଭେ ତୁତବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ ଯୁଦ୍ଧକୁ ବାହାରିବ, କାରଣ ପରମେଶ୍ୱର ପଲିଷ୍ଟ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ। ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ, ଦାଉଦ ସେହିପରି କଲେ। ପୁଣି ସେମାନେ ଗିବିଅନ୍ଠାରୁ ଗେସର ପର୍ଯ୍ୟନ୍ତ ପଲିଷ୍ଟୀୟ ସୈନ୍ୟଦଳକୁ ଆଘାତ କଲେ। ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବଦେଶରେ ବ୍ୟାପିଗଲା। ପୁଣି ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ।